కృష్ణ బలరామ ఇవి చరిచింది తన సంఘ వాడకం स्टेट दी गई है सीजन भगवान କେତେ କ'ଣ ଫଳ ହେବ ଗରମ ବହୁତ ହେଉଛି କିନ୍ତୁ ରସାଳ ଭଗବାନଙ୍କ ବ୍ୟବସ୍ଥା ରହିଛି ସବୁ ରସାଳ କେତେ ଖରା ହେଉଛି କିନ୍ତୁ ତା ଦେହରେ ବାହାରିବ ଏ ଯେଉଁ କ'ଣ ଟେକନ କରିବୁନି ତା ଦେହରେ ଦୁଇଟା ପ୍ରତି କାକୁଡ଼ି ଇତ୍ୟାଦି ଭଗବାନଙ୍କର ସେ ଆରେଞ୍ଜମେଣ୍ଟ କ୍ୱଚିତ ବିଲ୍ବେଇ କ୍ୱଚିତ କୁମ୍ଭେଇ ସେଭଳି କୁମ୍ଭ ଭଳିଆ ଫଳ ରହିଛି କୋଚିତ କୁମ୍ଭେଇ କୋଚିତ ଆମ ସ୍ତ୍ରୀ ଆମର କମଳା ମୁଠିରେ ମାଟି କ'ଣ ହାତରେ ଧରିକିରି ଅଦୃଶ୍ୟ ନେତ୍ର ବନ୍ଧା ଦେଇ କେତେବେଳେ କ'ଣ କରୁଛନ୍ତି ବିଭିନ୍ନ ଖେଳ ଚାଲିଛି ଭଲ ଖେଳ ଚାଲିଛି ଦୀର୍ଘ ଖେଳ ଚାଲିଛି କେତେବେଳେ କୁମ୍ଭ ଫଳ ଖେଳ ଚାଲିଛି କେତେବେଳେ ଆମଳକ ଅଣଳଖଳରେ ଅଣଳଖଳରେ ଚାଲିଛି ଖେଳ ଅଦୃଶ୍ୟ ନେତ୍ର ବନ୍ଧା ହେଇ କେତେବେଳେ ନେତ୍ର ବନ୍ଧା ହେଉଛି ନେତ୍ର ବନ୍ଧା ଆଟୋମେଟିକାଲି କହୁଛନ୍ତି ଜଣେ ବାନ୍ଧିଦେବ ମାଟି ବନ୍ଧା ହେଇଗଲା ଆଉ ଜଣେ ଆସିଛନ୍ତି କିଏ କହତ ଦେଖିଲା ଏଇଭଳି ଭାବରେ ଅସ୍ପୃଶ୍ୟ ଅସ୍ପୃଶ୍ୟ ହେଲା ଛୁଆ ଛୁଇଁ ଖେଳ ଏଇ ଏଇଭଳି ଭାବରେ କ୍ୱଚିତ ମୃଗଭାବ ଭାଗେ ଭାଇ କେତେବେଳେ ଏଇ ଯେଉଁ ପଶୁମାନେ ରହିଛନ୍ତି ପକ୍ଷୀମାନେ ରହିଛନ୍ତି ଏଇଭଳି ଭାବରେ ତାଙ୍କର ଅଭିନୟ ଅଭିନୟ ତାଙ୍କ ଭଳି ଶବ୍ଦ କରି ତାଙ୍କ ଭଳି ଡେଣ୍ଡି ଏସବୁ କରି ତାଙ୍କର ଏଇଭଳି ଭାବରେ ଚାଲିଛି ଭଗବାନଙ୍କର ଭଗବାନଙ୍କର ଏଇଟା ମାନେ ଏଇଭଳି ଭାବରେ ତେଣୁ ଭାରତ କୁହାଯାଉଛି ଶ୍ରୀରତନନ୍ଦନ ଗୋସ୍ୱାମୀ ବ୍ୟାଖ୍ୟା କରିଛନ୍ତି ଆଦି ଆଦି ରହିଛି ବହୁତ ଜିନିଷ ଖେଳ ରହିଛି ସବୁ ଜିନିଷ ବର୍ଣ୍ଣନା କରିବାକୁ ନାହିଁ ସନାତନ ଗୋସ୍ୱାମୀ କହୁଛନ୍ତି କ'ଣ ଅନ୍ୟାନ୍ୟ ଖେଳ ସବୁ ରହିଛି ଯେଭଳି ଭାବରେ ଦ୍ୱାରା କଥା ମାଧ୍ୟମରେ ଜଣେ ଅନ୍ୟ ଜଣଙ୍କୁ ପୋଡ଼ାଇବା ଏବଂ ସେତୁବନ୍ଧନ ଜାତୀୟ କ୍ରୀଡ଼ାକୁ ନିର୍ଦ୍ଦେଶ କରାଯାଇଛି କଥା ମାଧ୍ୟମରେ କବାଡ଼ି 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 ଯେଉଁ ଖେଳ ହେଉଛି ସେଇଟା ଗୋଟେ କଥା ମଧ୍ୟ ଗୋଡ଼େଇବେ ଏବଂ ଆଗକୁ ସେତୁବନ୍ଧ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ସେତୁବନ୍ଧନ କରିଥିଲେ ଲୀଳା କରିଥିଲେ ସେଇ ଲୀଳାକୁ ଅନୁକରଣ କରାଯାଉଛି ଏଠି କୃଷ୍ଣ ଏଇ ସବୁରେ ଦୁଇଥର ରହିଛି ଲୀଳା ନେଇ ସେତୁବନ୍ଧେଇ ନଟକ ଉତ୍କଳବାଦି ଏସବୁ ଜିନିଷ କୁହାଯାଇଛି କୁମାର ଲୀଳା ସୌଗଣ୍ଡ ଲୀଳା ଏଗୁଡ଼ି ଭାବରେ ଚାଲିଗଲା ଲୀଳା ଆଣିଲି ଲୀଳା ଆଣିକି କହିଲେ ଲୁଚା ଚୁପି ସେ ଖେଳ ଚାଲିଛି ପିଲାମାନଙ୍କ ପାଖରେ ସେ ଖେଳ ଚାଲିଛି ପରମ୍ପରାରେ ଚାଲିଛି ଲୀଳା ଏବଂ ଲୀଳା ସେତୁ ବନ୍ଧେଇ ଛୋଟ ଛୋଟ ବନ୍ଧ ବାନ୍ଧିକିରି ସେତୁ ବନ୍ଧେଇ ମଟକୁ ମାଙ୍କଡ ଡିଆଁନ୍ତି ସେଗୁଡ଼ି ଭାବରେ ଡିଆଁ କରିକିରି ଏଇଭଳି ଭାବରେ ତାଙ୍କର କୁମାର ସବୁ ଚାଲିଗଲା କୌମଣ୍ଡ ଲୀଳା ଚାଲିଗଲା ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି ଯେଉଁଥିରେ ସେଗୁଡ଼ିକୁ କୁହାଯାଇଛି ତେଣୁ ଏଠି ମଧ୍ୟ ସେଗୁଡ଼ା କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି ସେତୁବନ୍ଧ ଅନ୍ୟାନ୍ୟ ବଢ଼ାଇବା ଇତ୍ୟାଦି ଏଇଭଳି ଭାବରେ ଆଉ ଅନେକ ଖେଳ ରହିଛି ଶ୍ରୀକୃଷ୍ଣ ଯେତେବେଳେ ମଧ୍ୟାହ୍ନ ବିଶ୍ରାମ ଗ୍ରହଣ କରୁଥିଲେ ସେତେବେଳେ ଆଉ ଏକ ଲୀଳା ଅନୁଷ୍ଠିତ ହେଉଥିଲା ନିକଟବର୍ତ୍ତୀ ସ୍ଥାନ ଦେଇ କିଶୋରୀ ଗୋପକନ୍ୟାମାନେ ଗୀତ ଗାଇ ଗାଇ କ'ଣ ଗୀତ ଗାଉଥିଲେ କିଶୋରୀ କନ୍ୟାମାନେ ଯେଉଁ ଦହି ଆଉ କ୍ଷୀର ଇତ୍ୟାଦି ବିକ୍ରି କରିବାକୁ ଯାଉଥିଲେ କ'ଣ ସେ ଗୀତ ଗାଉଥିଲେ ବିଲମ୍ବ ଠାକୁର ନାଁ କରିଛନ୍ତି ବିକ୍ରେ କ୍ଷୀର ଗୋପକନ୍ୟା ଆସିବ ସେ କହିବ ଦହି ନବ କି କ୍ଷୀର ନବ କାହିଁକି ଏସବୁ ଯାହା ବି ଦେଖିଲେ ସିଏ ଦେଖାଯିବ, କିନ୍ତୁ ଏମାନେ ସେକଥା କହୁନଥିଲେ। ଏମାନେ କହୁଥିଲେ ଗୋବିନ୍ଦ ନବ ନା ଦାମୋଦର ନବ ନା ମାଧବ ନବ, ମୋହ ବସା ଏଭଳି ଭାବରେ ମୋହିତ ହେଇକି ରହିଥିଲେ ସେମାନେ ଭଗବାନଙ୍କ ପ୍ରେମରେ। ଗୋବିନ୍ଦ ଦାମୋଦର କ'ଣ ବିକ୍ରୀତ କାମରେ ଗୋପକନ୍ୟା, ସମସ୍ତ ଗୋପକନ୍ୟା ମାନେ ବିକିବା ପାଇଁ ଦଧ୍ୟାଧିକ ଦଧି ଆଦି ଦଧି ଲୋମି ବା କ୍ଷୀର ଇତ୍ୟାଦି ସବୁ ବହୁତ ମହାବସା ମୁହରେ ସେଭଳି ଭାବରେ କହୁଥିଲେ। ଗୋବିନ୍ଦ ଦାମୋଦର ମାଧବ ଏହିଭଳି ଭାବରେ ଗାଈ ଯାଉଥିଲା ବେଳେ କୃଷ୍ଣଙ୍କ ସଖାମାନେ ସେମାନଙ୍କ ନିକଟରୁ ଦୁଧର ଦାମ କେତେ ଟଙ୍କା ଅନୁସନ୍ଧାନ କରିବାର କଳନା କରି ସେମାନଙ୍କ ନିକଟରୁ ଦହି ଓ ଅନ୍ୟାନ୍ୟ ସାମଗ୍ରୀ କ'ଣ ଚୋରି କରି ଦୌଡ଼ି ଖେଳାଉଥିଲେ। କୃଷ୍ଣ ବଳରାମ ଏବଂ ସେମାନଙ୍କ ସଖାମାନେ ନୌକା କରି ନଦୀ ପାଳନ ହେବା ଖେଳ ମଧ୍ୟ କରୁଥିଲେ, ଅନେକ ଖେଳ ଚାଲିଥିଲା। ବିଶ୍ୱନାଥ ଚତୁର୍ ଠାକୁର ବର୍ଣ୍ଣନା କରିଛନ୍ତି ଯେ ବାଳକମାନେ କିଛି ଫଳ ନେଇ ସେଥିରୁ କେତେକ ଶୂନ୍ୟକୁ ଫିଙ୍ଗି ବାକି ଗୁଡ଼ିକୁ ଅନ୍ୟମାନଙ୍କୁ ଆଘାତ କରିବାକୁ ଖେଳୁଥିଲେ। ବିଲ ଫଳ ବା କୁମ୍ଭ ଫଳ ଆମର ଫଳ ଇତ୍ୟାଦି ନେତ୍ରବନ୍ଧ ଶବ୍ଦ ଏକ ପ୍ରକାର ଖେଳକୁ ନିର୍ଦ୍ଦେଶ କରୁଛି। ଯେତେବେଳେ କୌଣସି ବାଳକ ଆଉ ଜଣେ ଚକ୍ଷୁବନ୍ଧା ବାଳକର ପଛରୁ ଆସି ତା ଆଖି ଉପରେ ହାତ ଆଙ୍ଗୁଳି ସ୍ଥାପନ କରିବ, ତାପରେ କେବଳ ମାତ୍ର ତା ହାତର ଆଙ୍ଗୁଳିକୁ ଅନୁଭବ କରି ଚକ୍ଷୁ ବନ୍ଧା ହେଉଥିବା ବାଳକଟିକୁ ଅନୁମାନ କରି କହିବାକୁ ହେବ ଅନ୍ୟ ବାଳକଟି କିଏ। ଏହି ଧରଣର ସବୁ ଖେଳରେ ବାଳକମାନେ କିଏ ଜିତିବ ତା ପକ୍ଷରେ ବଂଶୀ କିମ୍ବା ଭ୍ରମଣ କରିବା ଛଡ଼ି ବାଜି ରଖୁଥିଲେ। ବେଳେବେଳେ ବାଳକମାନେ ବିଭିନ୍ନ ବନ୍ୟପ୍ରାଣୀର ଯୁଦ୍ଧ ପ୍ରଣାଳୀ ଅନୁକରଣ କରୁଥିଲେ ଏବଂ ଅନ୍ୟ ସମୟରେ ପକ୍ଷୀ ପରି କିଛି କିଛି ଶବ୍ଦ କରୁଥିଲେ। ଏଭଳି ଭାବରେ ତାଙ୍କ କ୍ରୀଡ଼ା ଚାଲିଥିଲା। ଭଗବାନ ବିଶେଷ କ୍ରୀଡ଼ା ଇଏ ହେଉଛି ବିକ୍ରୀତମ ବିଶେଷ କ୍ରୀଡ଼ା। ଚଉଦ ନମ୍ବର ଶ୍ଳୋକରେ ଆଉ କିଛି ଅଛି ଲକ୍ଷ୍ୟ ସନାତନ ଗୋଚାମ କହୁଛନ୍ତି ଦେଉଥିଲେ କବାଡ଼ି 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 ଖେଳ ହେଉଥିଲା, କବାଡ଼ି 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 କହିଲେ ତାକୁ ପଡ଼ାଉଥିଲେ ଏଭଳି ଭାବରେ। ଏବଂ ଇଏ ହେଉଛନ୍ତି ଇଏ ସୁଗନ୍ଧ କହିଛନ୍ତି ସର୍ବାଚାର୍ଯ୍ୟ ସନାତନ ଗୋଚାମ କହିଲେ ଆଦି ଶ୍ରଦ୍ଧା ନୀଳାୟନ ସେତୁ ବନ୍ଧା ଦେବ ନୀଳାୟନକୁ ଲୁଚା ଛିବି କେଉଁଠୁ ଲୁଚିଗଲେ ଡାକି ମୋତେ ଛୁଆମାନେ କେଉଁଠି ଅଛି ଦେଖ ଏଇଭଳି ଭାବରେ ଶୃଙ୍ଖଳ ଚାଲିଛି ଭଗବାନଙ୍କର। ତାପରେ ଷୋହଳ ନମ୍ବର ଶ୍ଳୋକରେ ନା ପନ୍ଦର ନମ୍ବର ଶ୍ଳୋକ କୁହାଯାଉଛି ପନ୍ଦର ନମ୍ବର ଶ୍ଳୋକରେ କେତେବେଳେ ସିନ୍ଦୋଳିକୟା ସିନ୍ଦୋଳିକ କହିଲେ ଦୋଳି ଯୋଡ଼ି ଖେଳୁଛନ୍ତି, ରଜରେ ଯୋଡ଼ି ଚାଲିଛି, ଭଗବାନ ସେଟା ଆରମ୍ଭ କରିଛନ୍ତି। ଏହି ଶ୍ରାବଣ ମାସ କଥା, ବର୍ଷା ଦିନର କଥା, ଶ୍ରାବଣ ମାସରେ ଭଗବାନଙ୍କର ଚାଲେ କ'ଣ ସେ ଝୁଲଣ, ଭଗବାନଙ୍କ ଝୁଲଣ ଚାଲେ ସନ୍ଦୋଳିକ। ସେସବୁ ଗଛ ବର ଗଛ ସବୁ ରହିଛି, ଓଳ ସବୁ ରହିଛି, ତା ଦେହରେ କରିକିରି ଦୋଳ କ'ଣ ଦୌଡ଼ୁଛନ୍ତି ଭଗବାନ ତାଙ୍କ ବାଳକମାନେ। ଏଭଳି ଭାବରେ ତାଙ୍କର ଲୀଳା ଚାଲିଛି। କଦାଚିତ ସନ୍ଦୋଳିକ ଏହା କହିଛି ନୃପଚେଷ୍ଟା, କେତେବେଳେ କେମିତି ନୃପ, ନୃପ କହିଲେ ରାଜା, ରାଜାର ଚେଷ୍ଟା କଲି ଭଗବାନ କୃଷ୍ଣ ହେଇଯିବେ ରାଜା, କୃଷ୍ଣ ହେଇଯିବେ ରାଜା। ତେଣୁ ଅନ୍ୟମାନେ ସବୁ ତାଙ୍କର ମନ୍ତ୍ରୀ ପ୍ରଜା ଆଉ ତାଙ୍କର ସବୁ ରହିଛନ୍ତି, ଏ ଚାଲିଛି ରିହାତି ଚାଲିଛି ବରଗଡ଼ରେ ଧନୁଯାତ୍ରା, ଧନୁଯାତ୍ରା ଧନୁଯାତ୍ରା ରିହା ଚାଲିଛି ବସ ରାଜା। ହଁ ସେ କହିବ ଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ତୁ ଏଇଟା କରାଜା ସମସ୍ତ ପ୍ରଜା ଏଇଭଳି ଭାବରେ ଚାଲିଛି। ବର୍ତ୍ତମାନ ମଧ୍ୟ ଚାଲିଛି ବରଗଡ଼ରେ ଧନୁଯାତ୍ରା, ଭଗବାନ ଧନୁଯାତ୍ରାରେ ଏଇଟା ହୋଇଥିଲା। ତେଣୁ ସେଇଭଳି ଭାବରେ ଭଗବାନ କୃଷ୍ଣ ରାଜା ହୋଇଥିଲେ, ଆଉ ଅନ୍ୟମାନେ କି ମନ୍ତ୍ରୀ କି ସେନାପତି କି କ'ଣ ହେଇକିରି ଏଇଭଳି ଭାବରେ ଭଗବାନ ଆଦେଶ ଦେବେ, ରାଜା ଆଦେଶ ଦେବେ ଆମେ ବନ୍ଦୀ କରି ଆଣୁ। ଭଗବାନ ସେ ପ୍ରକୃତରେ ସେମାନଙ୍କ ସମସ୍ତ ଲୋକର ସବୁ ସବୁ ମାଲିକ, ରାଜା କ'ଣ ଛୋଟିଆ ରାଜା ସିଏ ଏ ପୃଥିବୀର ରାଜା ହେଲେ ମଧ୍ୟ ସମଗ୍ର ପୃଥିବୀର ରାଜା ହେଲେ ମଧ୍ୟ ସେ କ'ଣ ଦେବତାମାନଙ୍କ ରାଜା ରହିଛନ୍ତି, ସବୁ ଲୋକରେ ସବୁ ମୁଖ୍ୟ ଲିଡ଼ରମାନେ ରହିଛନ୍ତି, ପିତୃଣାଚ ଅର୍ଜମା ଚାଷ୍ମୀ, ପିତୃଲୋକରେ ନେତା ହେଉଛନ୍ତି ଅର୍ଜମା, ସୂର୍ଯ୍ୟଲୋକରେ ରାଜା ହେଉଛନ୍ତି ଗୋସ୍ୱା, ବ୍ରହ୍ମଲୋକରେ ରାଜା ହେଲେ ବ୍ରହ୍ମା, ଏଇଭଳି ଭାବରେ ଇନ୍ଦ୍ରଲୋକରେ ସ୍ୱର୍ଗଲୋକରେ ଇନ୍ଦ୍ର, ଏଇଭଳି ଭାବରେ ସବୁ ବିଭିନ୍ନ ଲୋକରେ ବସୁନା ନାଗାଣ ଏସବୁ ବିଭିନ୍ନ ପ୍ରକାର କ'ଣ ସର୍ପାଣା ସୁବା ସୁଖି ଏମାନେ ସବୁ ଶ୍ରେଷ୍ଠ ସବୁ ମାନଙ୍କ ଭିତରେ ଦେବାନାମ ଶିବା ବାସବ ଦେବତାମାନଙ୍କ ଭିତରେ ରାଜା ହେଉଛି ବାସବ ଇନ୍ଦ୍ର ଭଗବାନ ବିଭୂତି। ଏଇଭଳି ଭାବରେ ସବୁ ଜିନିଷ ରହିଛି, ଅନନ୍ତସ୍ଥା ନାଗାନା ନାଗମାନଙ୍କ ଭିତରେ ସୁନାନନ୍ଦେ ଭଗବାନ ବିଭୂତି। ସବୁ ଯେତେ ରାଜା ଅଛନ୍ତି ଯେତେ ସ୍ଥଳ ବିଭିନ୍ନ ଲୋକ ହେଉ ବିଭିନ୍ନ କ'ଣ ଜୀବମାନଙ୍କ ହେଉଛି ରାଜା, ସମସ୍ତଙ୍କର ଅନ୍ତିମ ଅଲଟିମେଟ୍ ରାଜା ଅଛନ୍ତି ଭଗବାନ କୃଷ୍ଣ। କିନ୍ତୁ ତଥାପି ନୃପଚେଷ୍ଟା ଏମିତି ଛୋଟ ପିଲା ପିଲା କରନ୍ତି ସେଗୁଡ଼ିକ କରୁଛନ୍ତି, କିନ୍ତୁ ପ୍ରକୃତରେ ସେ ହେଉଛନ୍ତି ରାଜା ସମସ୍ତଙ୍କର, ରାଜା ସମସ୍ତ ସୌରମୂର୍ତ୍ତି ଅଶେଷତୀ ରା ଯେତେ ଗ୍ରହ ସବୁ ରହିଛି ତାର ରାଜା ହେଉଛନ୍ତି ସୂର୍ଯ୍ୟଦେବ, କିନ୍ତୁ ସୂର୍ଯ୍ୟଦେବ ହେଉଛନ୍ତି ଭଗବାନ ଚକ୍ଷୁ, ଯାହାଙ୍କର ଚକ୍ଷୁ ଭଗବାନ ଚକ୍ଷୁ, ତେଣୁ ତାଙ୍କ ସେ ରାଜାଙ୍କର 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 ଅନ୍ତିମ ରାଜା ହେଉଛନ୍ତି କୃଷ୍ଣ ସର୍ବକାରଣ କାରଣ। ସେ କେତେବେଳେ ନୃପଚେଷ୍ଟିତ ନୃପଚେଷ୍ଟା କରୁଛନ୍ତି ରାଜାଙ୍କର ଲୀଳା କରୁଛନ୍ତି। ବିଶ୍ୱନାଥ ଚକ୍ର ଠାକୁର ନୃପଚେଷ୍ଟା ଶବ୍ଦ ଅର୍ଥ ଏହି ପ୍ରକାର ବର୍ଣ୍ଣନା କରିଛନ୍ତି। ବୃନ୍ଦାବନର ନଦୀତୀରରେ ନିର୍ଦ୍ଦିଷ୍ଟ କୌଣସି ଏକ ସ୍ଥାନ ଥିଲା ଯେଉଁଥିରେ ଯମୁନା ପାର ହେବାକୁ ଗଲେ ଲୋକମାନଙ୍କୁ ସାମାନ୍ୟ କର ଦେବାକୁ ହେଉଥିଲା। କେବେ କେବେ ଗୋପବାଳକମାନେ ସେ ଅଞ୍ଚଳରେ ସମବେତ ହୋଇ ବୃନ୍ଦାବନର ଯୁବତୀ କନ୍ୟାମାନଙ୍କୁ ଯମୁନା ପାର ହେବା ପାଇଁ ବାଧା ଦେଉଥିଲେ ଏବଂ ଜୋର ଦେଇ କହୁଥିଲେ ସେମାନେ ପ୍ରଥମେ ଶୁଳ୍କ ପ୍ରଦାନ କରିବାକୁ ହେବ। ଏହି ପ୍ରକାର କାର୍ଯ୍ୟ ସବୁ ହସର ପରିହାରପୂର୍ଣ୍ଣ ଥିଲା। ଭଗବାନ ଏ ଯୋଗ କରୁଥିଲେ ସେ ଲୀଳାରେ ଯେଉଁମାନେ ସାମିଲ ହେବେ କିଛି ତାଙ୍କର ଆନନ୍ଦ, ତାଙ୍କ କଥା କହିକି ଜାଣି ଏତେ ଆନନ୍ଦିତ ହେଇଯାଉଛନ୍ତି, ସେଥିପାଇଁ ଗୋସ୍ୱାମୀ ତାଙ୍କ କଥା ଆସନ କରିକି ମହାରାଜ ଏତେ ଆନନ୍ଦିତ ହେଇଯାଉଛନ୍ତି, କୌଣସି ଖାଦ୍ୟ ପାନୀୟ ଗ୍ରହଣ କରୁନାହାନ୍ତି। ଆଉ ଯଦି ସେଙ୍କ ଲୀଳା କହୁଛନ୍ତି ତାଙ୍କର ଆନନ୍ଦ କଥା କ'ଣ କହିବା, ସେ ଆନନ୍ଦ ଜନ। ତେଣୁ ଏଠି ବିଶ୍ୱନାଥ ସବୁ କହୁଛନ୍ତି ଶ୍ରାବଣ ଶୁକ୍ଳ ତୃତୀୟା ଆରଭ୍ୟ ସାନ୍ଦୋଳିକିଆ ଦୋଳା, ଶ୍ରାବଣ ମାସ ଶୁକ୍ଳପକ୍ଷ ତୃତୀୟାରୁ ଏଠୁ ଏଇ ଦୋଳ ଝୁଲଣ ଯେଉଁ ହୁଏ ସେ କରୁଥିଲେ ସେମାନେ ସାନ୍ଦୋଳିକିଆ ଦୋଳା ଦୋଳରେ ଝୁଲୁଥିଲେ श्रावण मासरे वर्षा होता तो वर्षा होगा बेले झुलु नए वर्षा है पंदर गुह गोबर प्रस्तुत रही गच पड़े बागुफा मानक रही वर्ष ई वर्षा रक्षा पाया भगवान जा रुचि को रही ने संस्कृत रही शब्द एवं सर्गला एवं कह एवं तो लोक सिद्धावि विष्णुभाव तौ कहले श्री जानकर कृष्ण बलराम राम माधव कृष्ण बलराम कर जो लोक सिद्धावि क्रीड़ा साधारण बर्तमान से पिला सब खेल चलती ना सब वार्ड जिते लोग देख खाली वार्ड सब लोग पिला खेल सब कई सब खेल चल तेणु एवं तौ लोक सिद्धा भी लोक मान सिद्ध रही खेल सब छोटे पे खेल छोटे पे शिक्षा ना ये खेल बोली शिक्षा विभिन्न प्रकार स्कूल कलेज इनट्यूशन सब शिक्षा दि जाऊँगी शिक्षा नहीं खेल पे खेल चलती आम सौभाग्य मिलता पिलाने जगन्नाथ मंदिर प्रांगण में खेलु लोक सिद्धा भी क्रीड़ा निश्चर बने मन क्रीड़ा करें खेल चेरतु चलते चेरतु बुलुले नदी यमुना मानसगंधा इत्यादि अद्री जो रही गोबर्धन इत्यादि द्रोणी द्रोणी कहले जो पहाड़ नीच स्थान द्रोणी एवं कुंज विभिन्न कुंज सब रही विभिन्न कुंज सब रही कुंजरे काननेशु कानन कानन है उपवन वन उपवन वन हूँ कल उपवन हूँ कुष्प रही वन उपवन तारतम रही वन उपवन काननेशु द्वादश कानन वृंदावन बारटी कानन रही यमुनार पूर्वपटे पांचटी पश्चिम पटे सातटी एक द्वादश कानन केट द्वादश कानन प्रसिद्ध कानन रही वृंदावन तेणु कानन सरसूत सर कहे ह्रद ये कालिया ह्रदर भगवान लीला है सब छोट छोट पुष्करणी सब रही बड़ बड़ पुष्करणी रही ह्रदर में जलपीड़ा खरा दिन जलपीड़ा गरम उधार पाया जलपीड़ा तेणु ये भाव में लीला चलते भगवान शिवधनी बल्लभाचार्य कहते जे ऑल दिस गेम्स जो रही खेल सब जो रही आर इनवेंटेड बाय पीपल ऑफ वर्ल्ड एंड देयर इज नो रेफरेंस ऑफ दीज इन स्क्रिप्चर्स ये शास्त्र खेल वर्णना करा जाए ना ये सब पिला मैंने बुद्धि भगवान रही धीरे सब खेल करते प्ले कार्ड चास् चास् बाहर चार शास्त्र वर्णना करास खेल कहीं खाई सर सब कटे बसी गले चास कर बसी गले चारज खेल चास्क आई लोक बस थे सब से उपभोग करते हैं पास ସମୟ ଏଭଳି ଭାବରେ କଟେଇ ଦେଉଛନ୍ତି, ସମୟଟା ଏଭଳି ଭାବରେ ନଷ୍ଟ କରିଦେଉଛନ୍ତି, ଜାଣିପାରୁନାହାନ୍ତି ସେମାନେ ହରି ହରି ବିଫଳେ ଆମର ସେ ସମୟ ଯେଉଁ ରହିଥିଲା ଏଇଭଳି ଭାବରେ ନାଟକ ସବୁ ପ୍ରତି ଏଇସବୁ ନାଟକ ଏଇ ଗୋଟେ ନାଟକ ସୁଖଦେବ ଗୋସ୍ୱାମୀ ନାଇଁ କରୁଛନ୍ତି ପରୀକ୍ଷିତ ମହାରାଜଙ୍କୁ 60,000 ସେମାନେ ଦେଖୁଛନ୍ତି, ତାର ଶ୍ରବଣ କରୁଛନ୍ତି, ଏଇ ଶ୍ରବଣ ମାଧ୍ୟମରେ ଭଗବାନ ଲୀଳା ସେମାନେ ଦେଖୁଛନ୍ତି, ଇଏ ନାଟକ ଶାସ୍ତ୍ର ପୁରାଣ ମାନଙ୍କରେ ଯେଉଁ ସବୁ ରହିଛି ଭଗବାନ ଲୀଳା ମହାଭାରତ ଇତ୍ୟାଦିରେ ଏସବୁ ନେଇକିରି ନାଟକ ଭଗବାନ ରାମଚନ୍ଦ୍ର ରାମଲୀଳା କୃଷ୍ଣଙ୍କର କୃଷ୍ଣଲୀଳା ଏଇଭଳି ଭାବରେ ଅନେକ ନାଟକ ସବୁ ରହିଛି, ପୌରାଣିକ ଲୀଳା ସବୁ ରହିଛି, ସେ ଲୀଳା ସବୁ ଦେଖୁଥିଲେ ପରୀକ୍ଷିତ ମହାରାଜଙ୍କ ବିଷୟରେ ବର୍ଣ୍ଣନା କରାଯାଏ, ପ୍ରଥମ ସନ୍ଦ ଷୋଳଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଯେ କ'ଣ ସେ ସବୁ କହୁଛନ୍ତି, ଯେତେବେଳେ ପରୀକ୍ଷିତ ମହାରାଜ ଯାଉଥିଲେ ବିଭିନ୍ନ ତାଙ୍କର ଯେଉଁ ରାଜ୍ୟମାନ ସବୁ ଦେଖୁଥିଲେ ଶାସନ ଠିକ ଭାବରେ ଚାଲିଛି କି ନାହିଁ, ସେଠି ପ୍ରଜାମାନେ କ'ଣ କରୁଥିଲେ ନା ଏଇ ନାଟକ ନାଟକ ପରିବେଷଣ କରୁଥିଲେ, ଷୋଳ ସଧ୍ୟରେ ବର୍ଣ୍ଣନା କରାଯାଇଛି ଏଇଟା କ'ଣ ନା ସାରଥ ପାରିଷଦ ସେବନ ସଖ୍ୟ ଦୌତ୍ୟ ବିରାସମାନ ଗମନଂ ସ୍ତବନ ପ୍ରଣାମାତ୍ ସ୍ନିଗ୍ଧେଷ ପାଣ୍ଡୁଷୁ ଜଗତ୍ ପ୍ରଣତିଂ ଚ ବିଷ୍ଣୁ ଭକ୍ତିଂ କରୋତି ନୃପତି ଚରଣାରବିନ୍ଦେ। ଏଇଭଳି ଭାବରେ ଭଗବାନ ଲୀଳା ସବୁ ଉପସ୍ଥାପନ କରୁଥିଲେ ରାଜାଙ୍କ ସାମ୍ନାରେ, କେମିତି ଭଗବାନ ସାରଥି ହିସାବରେ କାର୍ଯ୍ୟ କରୁଥିଲେ, ଭଗବାନ ଅର୍ଜୁନଙ୍କର ସାରଥି ହୋଇକରି ଏ ଲୀଳାଟି କଲେ, ଆଉ କାହାର ସାରଥି ହେବାର ନାହିଁ କଥା, କେବଳ ଅର୍ଜୁନଙ୍କର ସାରଥି ହୋଇଥିଲେ, ଗୋଟିଏ ଲୀଳା ହୋଇଥିଲା ଭଗବାନଙ୍କର, ଏ ଯେଉଁ ସାରଥି ହେଲେ ଏଭଳି ଜ୍ଞାନ ଦେଲେ ସେ ଜ୍ଞାନ ଯୁଗ ଯୁଗ ପାଇଁ ରହିଗଲା। ସାରଥି ଯେଉଁ ଥରେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ଦାକ୍ଷିଣାତ୍ୟରେ ଶ୍ରୀରଙ୍ଗମ ମନ୍ଦିର ଅଛି, ଶ୍ରୀରଙ୍ଗମ ମନ୍ଦିରରେ ଜଣେ ବ୍ରାହ୍ମଣ ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟ ପାଠ କରୁଛନ୍ତି ଏବଂ ଅନ୍ୟ ସବୁ ବ୍ରାହ୍ମଣମାନେ ରହିଛନ୍ତି, ତାଙ୍କୁ ଥଟା ପ୍ରୟାସ କରୁଛନ୍ତି, ଥଟା ପ୍ରୟାସ କରୁଛନ୍ତି। ଏଇଭଳି ଭାବରେ ମହାପ୍ରଭୁ ଯାଇ ପହଞ୍ଚିଗଲେ, ମହାପ୍ରଭୁ ଯାଇ ପହଞ୍ଚିଗଲେ ତାଙ୍କୁ ପଚାରିଲେ, କହିଲେ ହେ ବିପ୍ରହର ଆପଣ ଯେଉଁ ଗୀତା ଅଧ୍ୟୟନ କରୁଛନ୍ତି କ'ଣ କେମିତି ଅଧ୍ୟୟନ କେମିତି କ'ଣ କରୁଛନ୍ତି ବା କ'ଣ 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 ଅଧ୍ୟୟନ କରୁଛନ୍ତି ଏସବୁ ନା, ଏମିତି ମୋର ଗୁରୁ ଆଦେଶ ଦେଇଛନ୍ତି ଏସବୁ ନୁହେଁ, ତୁମେ ଗୀତ ପାଠ କରିବ, ମୁଁ ଜାଣିନାହିଁ ସଂସ୍କୃତ, ସଂସ୍କୃତ ଜାଣିନାହିଁ ଆଉ ସଂସ୍କୃତ ଠିକ୍ ଭାବରେ ପଢ଼ିପାରୁନାହିଁ, ଠିକ୍ ଭାବରେ ପଢ଼ିପାରୁନାହିଁ, କିନ୍ତୁ ସେମାନେ ଛଟା ପ୍ରୟାସ କରୁଛନ୍ତି ନା, କିନ୍ତୁ ମୁଁ ଦେଖୁଛି ତୁମର ଶରୀରରେ ରୋମାଂଚ ଯାହା ହେଉଛି, ଚକ୍ଷୁରେ ଲୋତକ ନିର୍ଗତ ହେଉଛି, ଏସବୁ ହେଉଛି ନା ପ୍ରଭୁ, ଏଇ ମୁଁ ଯେତେବେଳେ ଭଗବତ ଗୀତା ପାଠ କରୁଛି ଗୋଟିଏ ଦୃଶ୍ୟ ମୋ ଆଖି ଆଗରେ ପଡ଼ିଯାଉଛି, ଆଖି ଆଗରେ ଆସିଯାଉଛି ଗୋଟିଏ ଦୃଶ୍ୟ, କ'ଣ ନା ଭଗବାନ ସାରଥି ହିସାବରେ ଅର୍ଜୁନଙ୍କ ରଥକୁ ଚାଳନା କରୁଛନ୍ତି ଯୁଦ୍ଧରେ, ଏଇ ଦୃଶ୍ୟ ମୋ ଆଖି ଆଗରେ ଆସିଯାଉଛି, ତେଣୁ ମୋ ଚକ୍ଷୁରୁ ଲୋତକ ନିର୍ଗତ ହେଉଛି, ଶରୀରରେ ମହାପ୍ରଭୁ ଯାହା ହେଉଛି, ମହାପ୍ରଭୁ ତାକୁ ଆଲୋଚନ କରି ତୁମେ ପ୍ରକୃତରେ ଭଗବତ ଗୀତାର ପାଠ କର। ଏଇଭଳି ଭାବରେ ରେକମେଣ୍ଡ କଲେ, ଅନୁମୋଦନ କଲେ, ପ୍ରଭୁପାଦ ମହାରାଜଙ୍କୁ କହିଛନ୍ତି ଭାଗବତଙ୍କର ଏଇ ଯେଉଁମାନେ ଅଧ୍ୟୟନ କରିବେ ବା ଶ୍ରବଣ କରିବେ ଭାଗବତଙ୍କର ଶ୍ଳୋକମାନଙ୍କର ଭଗବାନଙ୍କୁ ଦର୍ଶନ କରିବେ, ଯେମିତି ସେ ଦର୍ଶନ କରିଥିଲେ ସେଇଭଳି ଭାବରେ ଏମାନେ ମାନେ ଭଗବାନ ଦର୍ଶନ କରିବେ, ଏ ଭଗବାନଙ୍କ ଲୀଳାକର ଦର୍ଶନ କରୁଛେ ବା ଶ୍ରବଣ କରୁଛେ, ତେଣୁ ଏଇଟାକୁ ସେ କହୁଛି ସାରଥି ହିସାବରେ ଭଗବାନ ପାରିଷଦ ପାଣ୍ଡବ ମାଙ୍କର ଯେତେବେଳେ ପାର୍ଷଦ ହେଇକରି ସେ ସବୁ ମନ୍ତ୍ରଣା ଦେଉଥିଲେ ବା ଦେଉଥିଲେ ସୁଝାଉ ଦେଉଥିଲେ, କେତେବେଳେ ସେବନ କେତେବେଳେ ସେ ମଧ୍ୟ ତାଙ୍କର ସେବା କରୁଥିଲେ, ଏଇଭଳି ଭାବରେ ଗୋଟେ କଥା ହେଉଛି ଭଗବାନ ଯାଇକରି ପରିବା କାଟି ଦେଉଥିଲେ ମାନେ ଆଉଟ୍ କରୁଥିଲେ ପରିବା ପରିବା କାଟିଥିଲା ବେଳେ ଭଗବାନଙ୍କ ଆଙ୍ଗୁଠି କଟିଗଲା ଭଗବାନ ମିଳା ଯେଉଁଥିପାଇଁ କି ଦ୍ରୌପଦୀ ତାଙ୍କର ପାଟ ଶାଢ଼ୀକୁ ଚିରିକିରି ବାନ୍ଧି ଦେଇଥିଲେ ତେଣୁ ଭଗବାନ ତା ବଦଳରେ କୋଟି ବସ୍ତ ଦେଲେ ପୁରୁଷରେ ଶୁଣି କୋଟି ବସ୍ତ୍ର ଦେଇ ରଜା କଲ ତେଣୁ ଏଇଭଳି ଭାବରେ କେତେବେଳେ ସଖ୍ୟ ଭଗବାନ ସୁଭାବରେ ଅର୍ଜୁନଙ୍କ ସହିତ ସଖ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ଏଇଭଳି ଭାବରେ ସଖ୍ୟ ହିସାବରେ ବହୁତ ମାସ ପରେ ଆସିଯାଇଛି ତେଣୁ ବିଶ୍ୱରୂପ ଦେଖିଲା ବେଳେ ଅର୍ଜୁନ ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ମୁଁ ଯେଉଁ ଥଟା ଟଙ୍କା ଯଥାବସ କୁଶୋଷୀ ବିହାର ସୂର୍ଯ୍ୟା ସମ୍ଭୋଧିନୀଶୁ ଏକ ଧବା ସମକ୍ଷଣ ଆମ ପ୍ରମେୟ ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛନ୍ତି ଯେଉଁ ହସ ପରିହାସ କରିଥିଲି ମୁଁ ଜାଣିପାରିନଥିଲି ଆପଣ ଭଗବାନ ବୋଲି ଏଇଭଳି ଭାବରେ ପରିହାସ କରିଥିଲି ମୋତେ କ୍ଷମା କରନ୍ତୁ କେତେବେଳେ ଦୌତ୍ୟ ହିସାବରେ ଦୂତ ହିସାବରେ ଯାଇଛନ୍ତି ଭଗବାନ ଶାନ୍ତି ଦୂତ ହିସାବରେ ଯାଇଛନ୍ତି ପାଣ୍ଡବଙ୍କ ପକ୍ଷରୁ ଶାନ୍ତି ଦୂତ ହିସାବରେ ଯାଇଥିଲି ପୌରବମାନଙ୍କ ପାଖକୁ ଏବଂ ଅର୍ଜୁନ ଭଗବାନ ଏଭଳି କହିଲେ ଯେ ସମଗ୍ର ପୃଥିବୀର ସମ୍ରାଟ ହେଉଛନ୍ତି ଯୁଧିଷ୍ଠିର ମହାରାଜ ସମଗ୍ର ପୃଥିବୀ ତାଙ୍କର ତଥାପି ଆପଣ ସବୁ ରାଜ୍ୟ କରି ନଜର ମଧ୍ୟ ଅଧା ଦିଅନ୍ତୁ ଅଧା ନଜର ମଧ୍ୟ ପାଞ୍ଚଟି ଗ୍ରାମ ଦିଅନ୍ତୁ ଏ ପର୍ଯ୍ୟନ୍ତ ମଧ୍ୟ ଭଗବାନ ରାଜି ହୋଇଥିଲେ କିନ୍ତୁ ତଥାପି ସେ କହିଲେ ପାଞ୍ଚଟି ଗ୍ରାମ କ'ଣ ଛୁଞ୍ଚି ଫୋଡ଼ିଦେଲେ ଯେଉଁ ଯେତିକି ଜାଗା ଦେବ ସେତିକି ଜାଗା ମୁଁ ଯେଉଁ ଛୁଞ୍ଚି ଆଗରେ ମେଟିଲି ଦେବି ନା ଏଇଭଳି ଭଗବାନ ଯାଇଥିଲେ ଶାନ୍ତି ଦୃଶ୍ୟ ହିସାବରେ ତେଣୁ ଅଶାନ୍ତିର ଡିକ୍ଲେୟାର କରିକି ଆସିଲେ ଯୁଦ୍ଧର ଘୋଷଣା କରିକି ଆସିଲେ ଏଇଭଳି ଭାବରେ ବିରାସନ ଗମନ ବିରାସନ ଭଗବାନ ଯେତେବେଳେ ମହାଭାରତ ଯୁଦ୍ଧ ଚାଲିଥିଲା ଭଗବାନ ପାଣ୍ଡବ ପକ୍ଷରେ ବିରାସନ ରହୁଥିଲେ ରାତିରେ ସ୍ୱୟଂ କରୁନଥିଲେ ଭଗବାନ ପାଣ୍ଡବମାନେ ଶୋଇ ପଡ଼ୁଥିଲେ ଭଗବାନ ବିରାସନ ରହୁଥିଲେ ଅନୁଗମନ ଯୁଧିଷ୍ଠିର ମହାରାଜଙ୍କ ପଶ୍ୱରେ ଯାଉଥିଲେ ଯୁଧିଷ୍ଠିର ମହାରାଜଙ୍କ ବଡ଼ ଭାଇ ଏବଂ ସ୍ତବନ ପ୍ରଣାମାନ ଯେତେବେଳେ ଯୁଧିଷ୍ଠିର ମହାରାଜଙ୍କୁ ସ୍ତବନ କରୁଥିଲେ ପ୍ରଣାମ କରୁଥିଲେ ଏଇଭଳି ଭାବରେ ସ୍ନିଗ୍ଧି ପାଣ୍ଡୁ ସୁଜଗତ ପ୍ରଣାମ ଯେ ବିଷ୍ଣୁ ପାଣ୍ଡବମାନଙ୍କୁ ଭଗବାନ ନିଜେ ତାଙ୍କୁ ପ୍ରଣାମ କରୁଥିଲେ ଭକ୍ତିଙ୍କର ଦ୍ରୌପଦୀ ଚରଣାର ବିନ୍ଦେ ଏଇଭଳି ଭାବରେ ସବୁ ରାଜା ଯାଉଥିଲେ ତାଙ୍କ ପାଖରେ ସବୁ ଏଇଭଳି ଭାବରେ ସବୁ ଲୀଳାକୁ ଉପସ୍ଥାପନ କରୁଥିଲେ ଭଗବାନ ଲୀଳାକୁ ଏବଂ ରାଜା ଦେଖିକରି ବହୁତ ଆନନ୍ଦିତ ହେଇକି ତାଙ୍କୁ ପୁରସ୍କାର ଦେଉଥିଲେ ବହୁତ ମୂଲ୍ୟବାନ ଆର ସବୁ ପୁରସ୍କାର ଦେଉଥିଲେ ତେଣୁ କେଉଁ ସବୁଟା କହିଲା କହିଗଲା ଲୋକସୁଦ୍ଧା ବି କ୍ରୀଡ଼ା ବି ସ୍ଥିରତୁ ବନେ ନଦିଆଦି ଅଦ୍ରି ଦ୍ରୋଣୀ ଚନ୍ଦ୍ରେଶୁ କାନାଶୁ ସରସୁଚ ଏଇଭଳି ଭାବରେ ଭଗବାନ ଲୀଳା ସବୁ ଚାଲିଛି ବିଭିନ୍ନ ସ୍ଥାନରେ ଷୋଳ ଶ୍ଳୋକରେ ଏଇଟା କୁହାଯାଇଛି ତେଣୁ ଏଠି ପିପୁଲ୍ ମାନେ ଏମାନେ ସବୁ ଏଇଭଳି ଭାବରେ ଲୀଳା ସବୁ କରୁଥିଲେ ଏଇସବୁ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇ ନାହିଁ ଏସବୁ ଲୀଳା କିନ୍ତୁ ହଁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଭଳି ଭାବରେ ସେମାନେ ସମୟ କାଟୁଥିଲେ କିନ୍ତୁ ଭଗବାନଙ୍କ ସବୁ ଯୁକ୍ତ ହେଉଥିଲେ କିନ୍ତୁ ବର୍ତ୍ତମାନ ମାୟାର ଯେଉଁ ରହିଛି ବିସ୍ତାର ଲାଭ କରିଛି ଆଉ ଭଗବାନ ବୁଲିଯିବା ପାଇଁ ସବୁ ପ୍ରକାର ଖେଳ ସବୁ ରହିଛି ଯେଉଁ ଖେଳରେ ଭଗବାନ ବୁଲିଯିବେ ଚାସ୍ ଖେଳ ରହିଛି ଚାସ୍ ଖେଳରେ ଖେଳ ସରିଲା ଭଗବାନ କ'ଣ ସ୍ମରଣ କଲେ ସେମାନେ ଫିଲ୍ମ ଦେଖିଲେ ଭଗବାନ କ'ଣ ସ୍ମରଣ କଲେ ଏଇଭଳି ଭାବେ ସେଥିପାଇଁ ଆମର ଇସ୍କନରେ ଚାରୋଟି ନିୟମ ରହିଛି ଦୁଇ ତମ ବାମ ସୁନା ଆଦେହରେ ଚା ସ୍ପେଶାଲ କରିରେ ସବୁ ଚିହ୍ନା ପିନା ସବୁ ଇନକ୍ଲୁଡେଡ଼। ଏଭଳି ଭାବରେ ସମୟଟାକୁ ନଷ୍ଟ କରିବା କଥା ନୁହଁ, ଭଗବାନଙ୍କ ସହିତ ଯୁକ୍ତ ହେବା କଥା, ମୂଲ୍ୟବାନ ସମୟ, ଗୋଟିଏ ମୁହୂର୍ତ୍ତରେ ଜଣେ ଭଗବାନ ପ୍ରାପ୍ତ ହୋଇଯିବ। ତେଣୁ ସବୁବେଳେ ଆଶା କରିବାର ଅଛି ଭଗବାନ କେତେବେଳେ କୃପା ପ୍ରାପ୍ତ ହେବା, ଏଭଳି ଭାବରେ ଭଗବାନ ସହିତ ଯୁକ୍ତ ହେବା କଥା। ତେଣୁ ସତର ଶ୍ଳୋକରେ କହୁଛନ୍ତି ଯେ ପଶୁ ତଦ୍ଗଣେ ରାମକୃଷ୍ଣୟୋ ଗୋପରୂପୀ ପ୍ରଣାମ୍ବୋ ଭଗବାନ ଅସୁର ତଦ୍ଦିଶୟା। ଏଭଳି ଭାବରେ ଭଗବାନ ଲୀଳା ଚାଲିଛି ଭଗବାନଙ୍କର। ଏଇ ପଶୁ ଚାର ହେତୁ ଖାଲି ଖେଳୁଛନ୍ତି ତା ନୁହଁ, ପଶୁମାନଙ୍କୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ପଶୁମାନେ। ପଶୁ ଚାର ହେତୁ ଗୋପେଇ ମାନେ ପଶୁ, ପଶୁ କହିଲେ ଖାଲି ଗାଭୀମାନଙ୍କୁ ବା ବୃଷମାନଙ୍କୁ ଯେ ପାଳନ କରୁଥିଲେ ଚାରଣ କରୁଥିଲେ ତା ନୁହଁ, ଅନ୍ୟ ପଶୁମାନେ ମଧ୍ୟ ଥିଲେ, ମଇଁଷି ଛେଳି ଇତ୍ୟାଦି ବିଭିନ୍ନ ପ୍ରକାର ଅନ୍ୟ ପଶୁମାନେ ସବୁ ଥିଲେ। ସେଠି ପଶୁ ଭାବରେ ପଶୁ ଚାର ହେତୁ ଗୋପେଇ ଗୋପୀମାନେ ପଶୁ ଚାରଣ କରିକରି ଗୋପେଇ ତଦ୍ ମାନେ ରାମକୃଷ୍ଣ ଇଏ ହେଉଛନ୍ତି ମୁଖ୍ୟ ରାମକୃଷ୍ଣ, ରାମକୃଷ୍ଣ ହରି ତଦ ମାନେ ରାମକୃଷ୍ଣ ହେଉ ଗୋପରୂପୀ ପ୍ରଳମ୍ବ ଆସି ପହଞ୍ଚିଗଲା। ଯେବେ ଭିଲିଆନ ଆସି ପହଞ୍ଚିଗଲା ଆଉ ନହେଲେ ଖେଳ ଚାଲିଛି ଆଉ ଭଗବାନ ଆରମ୍ଭ ହେବନି ଭିଲିଆନ ଟିକେ ନହେଲେ। ତେଣୁ ଭିଲିଆନ ଆସି ପହଞ୍ଚିଗଲା ଗୋପରୂପୀ ପ୍ରଳମ୍ବ। ଏ ପ୍ରଳମ୍ବ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ପ୍ରଳମ୍ବ ବହୁତ ଲମ୍ବା ଆକୃତି ସେ ଥିଲା ଲୋକ ପ୍ରଳମ୍ବ ଜଣାପଡ଼ୁଛି ଏ ଶବ୍ଦରୁ। ଗୋପରୂପୀ ପ୍ରଳମ୍ବ ଅଗାଧ ଅସୁର ତିଏ ସେୟା ଅସୁର ଆସିଗଲା, ପ୍ରଳମ୍ବ ପ୍ରଳମ୍ବା ଅସୁର ଆସିଗଲା ଅଗାଧ ଆସି ପହଞ୍ଚିଗଲା ଅସୁର ତିଏ ସେୟା ତାଙ୍କୁ ଅପହରଣ କରିବା ପାଇଁ, ତାଙ୍କୁ ହତ୍ୟା କରିବା ପାଇଁ ଧୀର ସେୟା। ଏଇଭଳି ଭାବରେ ବର୍ତ୍ତମାନ ଭିଲିଆନ ଏଣ୍ଟ୍ରି ହେଲା, ଭିଲିଆନ ଆସି ପହଞ୍ଚିଗଲା ଭଗବାନ ଲୀଳା ହେବ। ତେଣୁ ଏଠି କୁହାଯାଉଛି କହୁଛନ୍ତି ଯେ ବିଶ୍ୱନାଥ ଠାକୁର ଠାକୁରଙ୍କ ମତାନୁସାରେ ପ୍ରଳମ୍ବାସୁର ଏକ ନିର୍ଦ୍ଦିଷ୍ଟ ଗୋପବାଳକ ଧାରଣ କରିଥିଲା, ଯିଏକି କୌଣସି କାର୍ଯ୍ୟବଶତଃ ସେଦିନ ଘରେ ଥିଲା, ସେ ଆସିନଥିଲା, ତେଣୁ ତା ରୂପରେ ସେ ଆସିଲା, ଗୋପବାଳକ ଉପରେ ଆସିଲା। ପ୍ରଳମ୍ବ ବିରାଟ ରୂପ ଧରିକି ଅସୁର ରୂପରେ ଆସିଲା ନାହିଁ, ଗୋଟେ ଗୋପବାଳକ ଉପରେ ଆସିଗଲା। ତେଣୁ ପ୍ରଶ୍ନ ପଚାରେ ଗୋପବାଳ କେମିତି ଜାଣିପାରିଲେ ନାହିଁ ଭଗବାନ ବା ଅନ୍ୟମାନଙ୍କୁ ଜାଣିପାରିଲେ ନାହିଁ, ନା ସିଏ ଗୋପବାଳକ ସେଦିନ ଜଣେ ଆସିନଥିଲା, ତେଣୁ ସେ ସେଇ ଗୋପ ରୂପ ଧାରଣ କରି ଆସି ପହଞ୍ଚିଗଲା ବିଶ୍ୱନାଥ ଠାକୁର ତାଙ୍କ ଆସରେ କହୁଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ସତର ଶ୍ଳୋକରେ କୁହାଯାଉଛି ଶୁଭଧ୍ୱନୀ ଟୀକାରେ କୁହାଯାଉଛି ପ୍ରଳମ୍ବ ଇଏ ହେଉଛି ଫଲ୍ସ ଇଗୋ ମିଥ୍ୟା ଅହଙ୍କାର, ଫଲ୍ସ ଇଗୋ ମିଥ୍ୟା ଅହଙ୍କାର ଭଗବାନ ଯେଉଁ ପ୍ରଳମ୍ବବଦ୍ଧ କଲେ ମିଥ୍ୟା ଅହଙ୍କାର ଦୂର କଲେ, ବିଭିନ୍ନ ଅସୁରମାନଙ୍କୁ ହତ୍ୟା କରୁଛନ୍ତି ଭଗବାନ, ତାର ସବୁ ଅନର୍ଥ ସବୁ ନିବୃତ୍ତି ତାର ବର୍ତ୍ତମାନ ଠାକୁର ମଧ୍ୟ କହିଛନ୍ତି ବିଭିନ୍ନ ଆର ଅର୍ଥ କ'ଣ ସବୁ ଅନର୍ଥ ଏଇ ଶୁଣିବା ମାତ୍ରିକେ ଆମର ସବୁ ଅନର୍ଥ ସବୁ ଦୂର ହେବ ଭଗବାନ ଲୀଳା ଶ୍ରବଣ ମାତ୍ରେ। ତେଣୁ ଭଗବାନ କହୁଛନ୍ତି ତାନ୍ ବିଦ୍ୱାନ ଅପି ଦାସାରୁ ଭଗବାନ ସର୍ବଦର୍ଶନ ଅନୁମୋଦତ ତତ୍ ସଖ୍ୟଂ ବାଧ୍ୟଂ ତସ୍ୟ ବିଚିନ୍ତୟନ୍। ଭଗବାନ ଯଦି ବିଦ୍ୱାନ ସବୁକି ଜାଣନ୍ତି ଭଗବାନ, ବେଦାନ ସଂଗୀତାନି ବର୍ତ୍ତମାନ ଚାର୍ଜୁନ ଭବିଷ୍ୟାଣ ଚ ଭୂତାନି ମାନ୍ତୁ ବେଦନ କଶ୍ଚନ। ଭଗବାନ ସବୁକିଛି ଜାଣନ୍ତି, ଅତୀତ ବର୍ତ୍ତମାନ ଭବିଷ୍ୟତ ତିନି କାଳ କଥା ସେ କହିଦେବେ ଭଗବାନ। ତେଣୁ ତାଙ୍କ ବିଦ୍ୱାନ ବି ଦାସାର ହେଉ, ଦାସାର ବଂଶରେ ଆସିଛନ୍ତି ଭଗବାନ, ମୁଖ୍ୟ ହେଉଛନ୍ତି କୃଷ୍ଣ, ଦାସାର ବଂଶରେ ଭଗବାନ ସେ ହେଉଛନ୍ତି ଭଗବାନ ସର୍ବଦର୍ଶନ ସବୁକିଛି ଦେଖିପାରନ୍ତି, ସର୍ବଦର୍ଶନ ସବୁକିଛି ଜାଣିପାରୁଛନ୍ତି। ଅନୁମୋଦତ ସକ୍ଷମ ତେଣୁ ସିଏ ମଧ୍ୟ ଖେଳିବା ପାଇଁ ସିଏ ମଧ୍ୟ ଯେତେବେଳେ ଆସି ପହଞ୍ଚିଗଲା ଭଗବାନ ତାର ଅନୁମୋଦନ କଲେ, କହିଲେ ଠିକ୍ ଅଛି ଖେଳ ଖେଳିବା, ସେ ଆସିକା ଆସି ପହଞ୍ଚିଗଲା ତାକୁ ଅନୁମୋଦନ କଲେ ତତ୍ସକ୍ଷମ ବଧନ୍ତ ସେ ବିଚିନ୍ତୟନ୍, କିନ୍ତୁ ଭଗବାନ ଚିନ୍ତା କଲେ ତାକୁ ହତ୍ୟା କରାଯିବ, असुर सेठ को हत्या करा दिया। तसे विचिंतन मध्यम तस्य विचिंतन तेणु ये कह दासानु कहे सनातन गोस्वामी कह दासान कहे जदुकूल कुड़ी चंद्र जदुकूल गोटे जदुकूल गोटे समुद्र सहित तुलना कर असंख्य अनेक प्रकार अनेक हजार हजार लक्ष लक्ष कोटि कोटि सब रही जदु यादव मानी दशम स्कंधे अंतिम कथा आस अड़तीस लक्ष अठाशी हजार ना के रही केवल आचार्य आचार्य होती आदव मैंने के आम अनुमान कर शिक्षक अच्छा ये संख्याटी मोर सब मन रोना तेणु कह दशम स्कंधे अंतिम वर्णना करके शिक्षक थे अड़तीस लक्ष अशी हजार तीस कोटी सहस्राण अष्टी शतानीच तीन अड़तीस कोटी तीन कोटी अठाशी लक्ष तीस कोटिया सहस्राण अष्टी शतान अठाशी तीन कोटी अठाशी लक्ष एक होती शिक्षक तेरे जादव मैंने के पाठ पढ़ू छात्र मान क्या कौन कह छात्र थे जादव समुद्र सहित सनातन गोस्वामी कौन दासान जदुकूल चंद्र जदुकूल अवधि जदुकूल सागर चंद्र होती भगवान कृष्ण दासान से जदुकूल अवधि चंद्र इति भ्रातृचया श्री बलदेव से भाई बलदेव बलदेव कीर्ति विस्तारिणी हेतु बलदेव कीर्ति को भगवान कृष्ण सब प्रकार क्रेडिट नहीं जाऊँगी बद कले बद कले बद कले बलराम कथा किसी कहा जाए ना भगवान चिंता कले तेणु बलदेव से कीर्ति विस्तारिणी हेतु हेतु अदृष्ट बलराम भगवान श्री भगवान बलम्बा को बलराम त्याग करेंगे जदवा आ गए गोटे रही भागवत दशम स्कंध द्वितीय अध्याय प्रथम श्लोक ये रही सब असुर मान सब रही प्रणम्ब प्रणम्ब बक चाणुर जदुकूल कदनी मुख्यतः जदुकूल को हत्या करने सब रही दशम स्कंध द्वितीय अध्याय विषय वर्णना कर द्वितीय अध्याय श्लोक एक प्रणम्ब प्रथम नाम आस प्रणम्ब प्रणम्ब एम सब मुख्य असुर मान सब एम सब अत्यागले बर्तमान प्रणम्ब पाड़ी पड़ा प्रणम्ब कितना नंबर वन प्रणम्ब भक चाण्र चुनाव्रत महासने मुस्टिका अरिष्ट द्विविध पूतना केशी धनुक अनिश्चर भूपाड़े बाण भौमादिभित जदुना कर्ण चक्रे बड़ी मागध संश्रय कंसर विषय वर्णना कर असुर मान थे जादव मान को हत्या करने सब मेन सब मुख्य थे जादव मान को हत्या करने प्रत्येक नाम प्रथम नाम था प्रणम्ब प्रणम्ब आज तो अनेक असुर को हत्या कर सारे भगवान कपा असुर को हत्या कर सारे चाणुर को पर हम तृणाव्रत भगवान एक वर्ष थे तृणाव्रत को भगवान हत्या करते महाशनि महाशनि जी किए महाशनि हूँ अघासुर अघासुर बोमा लीला अंतिम लीला टी हूँ अघासुर बद करते महाशनि सबकि गंभीर सुना समाज को पाठ पीट पड़े देते महाशनि कह मुष्टिक मुष्टिक को भगवान वर्णना कर मथुरा लीलें सब वर्णना कर मुष्टिक चाण मुष्टिक अष्टम थे सल तोषल इत्यादि इन को पांच जन मल्ल को मारिदेले आ सब पलिगले सब डे जा डे सब पलिगले මනුෂ්‍ය වර්ණා කරචේ පුනාත වර්ණා කරිවා දෙවිද එල්ලට එයි නයි පුත නාචෝදින වේවන්ත වත්‍යා කරතු කේසි ඉත පෝර ඇසුවෝ දිනක දිනක ලීලා 15 අධ්‍යාය වර්ණා කරයි ඒ සත්‍ය දිනක වත්‍යා කරසු දියානි කයිතේ බලරා වත්‍යා කරතු දිනක ලීලා ඒ පොගොණ ලීලා ප්‍රථම ලීලා වචී දිනක වද්ද කරතුලේ බලරා
ତେଣୁ ଅନିଷ୍ଠା ଅସୁର ଭୂପାଳେ ଆହୁରି ମଧ୍ୟ ଅନେକ ଅସୁର ରହିଛନ୍ତି ସବୁ ହତ୍ୟା ହେବେ ଭୂପାଳେ ସେମାନେ ସବୁ ରାଜା ହେଇକି ରହିଛନ୍ତି ବାଣ ବାଣ ରାଜା ସେ ହେଉଛନ୍ତି ବଳି ମହାରାଜଙ୍କ ପୁତ୍ର ବାଣ ଲୀଳାକୁ ଆସିବା ପରେ ଆସି ବର୍ଣ୍ଣନା କରାଯିବ ଭୌମାଦି ବି ଭୌମାସୁର ଯିଏକି 16,100 କନ୍ୟାଙ୍କୁ ରଖିଥିଲା ତାଙ୍କୁ ବିବାହ କରିକିରି ଭଗବାନ ହେବ ବୋଲି ଏଇଟା ଦଶମ ଶତ ଅଂଶକ ଅଧ୍ୟାୟରେ ଆସିବ ଏଇଟା ଏବଂ ଭୂପାଳ ବାଣ ଭ୍ରମା ଦେବୀ ଦୁତ ଯଦୁନାମ କଦନମ ଚକ୍ରେ ଯଦୁମାନଙ୍କୁ ହତ୍ୟା କରିବାକୁ ସବୁ ଆରମ୍ଭ କଲେ ବଳି ମାଗଧ ସଂଶୟ ମାଗଧ କହିଲେ ଜରାସନ୍ଧ ଜରାସନ୍ଧ ସକାଳୁ ଚାଲିଛି ଏଇଭଳି ଭାବରେ ଦଶମ ଶତ ଦ୍ୱିତୀୟ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି ତାଙ୍କ ପ୍ରଥମ ନାମ ଥିଲା ପ୍ରଳମ୍ବ ସେଇ ପ୍ରଣବକୁ ବର୍ତ୍ତମାନ ହତ୍ୟା କରାଯିବ ପ୍ରଣବ ତେଣୁ ପ୍ରଣବସ ବଧେନ ଯଦୁକୂଳ ହିତ ଯଦୁକୂଳ କଦମ କରିବା ପାଇଁ ଯଦୁକୂଳକୁ ହତ୍ୟା କରିବା ପାଇଁ ସେମାନେ ସବୁ ଯାଇଥିଲେ ବ୍ୟବସ୍ଥା କରୁଥିଲେ ତେଣୁ ପ୍ରଣବକୁ ଯଦି ବଧ କରିବ ଭଗବାନ ତାପରେ ତା ଦ୍ୱାରା ଯଦୁକୂଳର ହିତ ହେବ ଯଦୁକୂଳର ହିତ ହେବ ଏହିଭଳି ଭାବରେ ଚାଲିବ କେମିତି ତାକୁ କରାଯିବ ତା ସହିତ କେମିତି କ'ଣ ଖେଳା ହେବ ସେଟା ପୁଣି ସେଗୁଡ଼ୁ କହିବା ଆମ କଥାକୁ ବିଶ୍ରାମ ଦେବା ଜୟ ବିଷ୍ଣୁ ଭାଗବତ କି ଜୟ ଶ୍ରୀ ଗୋପାଳ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରଭକ୍ତ କି ଦାୟ ଗୌତମାନନ୍ଦେ।